ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହଲା ମୁଖ୍ୟ ଖବର। ଆଜି ପାଳନ କରାଯାଉଛେ ଜାତୀୟ ଶିକ୍ଷାନୀତି 2020ର 4 ନମ୍ବର ବାର୍ଷିକ ଉତ୍ସବ। ଦେଶର ଶିକ୍ଷା ବ୍ୟବସ୍ଥା ରୂପାନ୍ତରୀକରଣ ଲାଗି ଶିକ୍ଷାନୀତି ଆଶାର ପ୍ରତୀକ ଭାବେ ଠିଆ ହୋଇଛେ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଇବା ଦିନେ ରାଜ୍ୟ 3000 ଡାକ୍ତର ପଦବୀ ପୂରଣ କରାଯିବା ବୋଲି ସୂଚନା ଦେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ। ବାଘ ସଂରକ୍ଷଣ ଲାଗି ଆଜି ସାରା ଦେଶରେ ପାଳନ କରାଯାଉଛେ ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ। ଓଡ଼ିଶାର ଦେବ୍ରିଗଡ଼ ଆଉ ସିମିଲିପାଲ୍କେ ଆସିବେ 5ଟା ମହାବଳ ବାଘ। ଆଉ ଲଘୁଚାପର ବୋଲେ ଆଇବା 5 ଦିନ ତକ ରାଜ୍ୟ ଜାରି ରହିବା ବର୍ଷା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫରୁ ଆଜି ନୂଆଦିଲ୍ଲୀଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମ 2024 ସହିତ ଜାତୀୟ ଶିକ୍ଷାନୀତି 2020 ପ୍ରଣୟନର 4 ନମ୍ବର ବାର୍ଷିକ ପାଳନ କରାଯାଉଛି। ଏଥି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଆଉ ଉତ୍ତର ପୂର୍ବାଞ୍ଚଳର ବିକାଶ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଉପସ୍ଥିତ ଥିଲେ। ଏହି ଅବସରରେ ଜାତୀୟ ଶିକ୍ଷାନୀତି 2020 ଅନୁସାରେ ଭିନ୍ ଭିନ୍ ଭାଷାଥି ଶିକ୍ଷାଦାନ ଲାଗି ଟିଭି ଚ୍ୟାନେଲ୍ 15ଟା ଭାରତୀୟ ଭାଷାର ପ୍ରାଥମିକ ପ୍ରାଇମର ମୂଲ କରାଯାଇଥିଲା। ହେନ୍ତା କ୍ୟାରିୟର ଗାଇଡେନ୍ସ ବାବଦର ନିର୍ଦ୍ଦେଶାବଳୀ ଜାତୀୟ ମନିଟରିଂ ମିଶନ ଆଉ ନ୍ୟାସନାଲ୍ ପ୍ରଫେସନାଲ୍ ଷ୍ଟାଣ୍ଡାର୍ଡ ଫର୍ ଟିଚର୍ସ ଏନ୍ପିଏସ୍ଟି ଲାଗି ବ୍ରେଲି ଆଉ ଅଡିଓ ବହି ବିଲ୍ ଆରମ୍ଭ କରାଯାଇଥିଲା। ଏହି ଉଲ୍ଗୁନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ବାର୍ତ୍ତାଥି କହିଛନ୍ତି ଯେ ନୂଆ ଶିକ୍ଷାନୀତି ଦେଶର ଶିକ୍ଷା ବ୍ୟବସ୍ଥାରେ ଯତ୍ନ ନେଇକରି ନୂଆ ପିଢ଼ିର ଛାତ୍ରଛାତ୍ରୀମାନଙ୍କ ଲାଗି ରୂପାନ୍ତରୀକରଣ ପରିବର୍ତ୍ତନ ଆଣିଛନ୍ ବୋଲି କହିଛନ୍। ନୂଆ ଶିକ୍ଷାନୀତି ରୂପାନ୍ତରଣର ଆଶାର ପ୍ରତୀକ ହୋଇଛି। ଲୋକଙ୍କର ସଶକ୍ତିକରଣ ଆଉ ସାମାଜିକ ଅର୍ଥନୈତିକ ବିକାଶକେ ଜାତୀୟ ଶିକ୍ଷାନୀତି ସାହାଯ୍ୟ କରୁଛି। ବିଧାନସଭା ନୁଆଜ ପ୍ରଶ୍ନର ଉତ୍ତର ସମୟଥି ରାଜ୍ୟ ରାଷ୍ଟ୍ରାୟତ୍ତ ଘରୋଇ ଆଉ ସମବାୟ ବ୍ୟାଙ୍କ ଜମା ଋଣ ଅନୁପାତ 60% ଧାରିଜ କରାଯାଇଥିବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍। ବିଧାୟକ ବିଭୂତିଭୂଷଣ ବଳବନ୍ତରାୟଙ୍କର ଗୋଟିଏ ପ୍ରଶ୍ନର ଉତ୍ତରଥି ମୁଖ୍ୟମନ୍ତ୍ରୀଙ୍କର ତରଫୁ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ନିର୍ଦ୍ଦେଶାବଳୀ ଅନୁସାରେ 2024 ମାର୍ଚ୍ଚ 31 ତାରିଖ ତକ ଜମା ଋଣ ପରିମାଣ 7.6% ରହିଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଜମା ଋଣ ପରିମାଣ 68% ଥିବାର ବେଳେ ଘରୋଇ ବ୍ୟାଙ୍କର ଜମା ଋଣ ଅନୁପାତ 78.48% ଆଉ ସମବାୟ ବ୍ୟାଙ୍କର ଜମା ଋଣ ଅନୁପାତ 124.26% ରହିଛି ବୋଲି ସେ କହିଛନ୍। ରାଜ୍ୟର ଚାଷୀମାନଙ୍କର ସ୍ୱାର୍ଥ ଲାଗି ଋଣ ଦେବାର ବ୍ୟବସ୍ଥାକେ ସୁଗମ କରୁଥିବାରୁ ଇ ବ୍ୟାଙ୍କକେ ଦୁରୁସ୍ତ କରବାର ଦିଗେ ସରକାର ଦରକାରୀ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍। ରାଜ୍ୟ ଡାକ୍ତର ଅଭାବ ନେଇକରି ଆଜି ବିଧାନସଭାନୁ ଦଳମତ ନିର୍ବିଶେଷଥି ବହୁତ ବିଧାୟକ ଉଦ୍ବେଗ ଜଣାଇଥିଲେ। ବିଧାୟକ ହିମାଂଶୁ ଶେଖର ସାହୁଙ୍କର ଏ ବାବଦର ଗୋଟିଏ ପ୍ରଶ୍ନର ଉତ୍ତରଥି ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ ଯେ ଖାଲି ପଡ଼ିଥିବାର ପଦବୀ ପୂରଣ ଦିଗେ ସରକାର କାମମୁଲ କରିଛନ୍। ଆଇବା ଦିନେ 3000 ଡାକ୍ତର ପଦବୀ ପୂରଣ ଲାଗି ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଗୃହତି ଜଣାଇଥିଲେ। ସୁପ୍ରିମକୋର୍ଟନୁ ବିଚାରାଧୀନ ଥିବାର କେତେଟା ମାମଲାର ଆପୋଷ ସମାଧାନ ଲାଗି ଆଜିଠାନୁ ଆଇବା 3 ତାରିଖ ତକ ଲୋକ ଅଦାଲତ ଅନୁଷ୍ଠିତ ହେଉଛି। ଇତାର ସୁଯୋଗ ନେବାରକେ ସୁପ୍ରିମକୋର୍ଟ ତରଫରୁ ପରାମର୍ଶ ଦିଆଯାଇଛି। ଇ ଲୋକ ଅଦାଲତଥି ମାମଲାମାନଙ୍କର ଭର୍ଚୁଆଲ ଶୁଣାଣି ଲାଗି ବ୍ୟବସ୍ଥା କରାଯାଇଥିବାର ଜଣାପଡ଼ିଛି। ରାଜ୍ୟ ସରକାର 6 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍। ମୁଖ୍ୟମନ୍ତ୍ରୀଙ୍କର ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଗୃହ ଅର୍ଥ ସାଧାରଣ ପ୍ରଶାସନ ଶିଳ୍ପ ଆଇନ ପର୍ଯ୍ୟଟନ ବଗେରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦିଆଯାଇଛି। ସେନ୍ତା ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆଙ୍କୁ ଜଙ୍ଗଲ ଆଉ ପରିବେଶ ପୂର୍ତ୍ତ ବିଭାଗର କେତେଟା ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କର ଅତିରିକ୍ତ ସଚିବ ଅନୁପମ ଶାହାଙ୍କୁ ରାଜସ୍ୱ ସୂଚନା ଓ ଲୋକସମ୍ପର୍କ ଆର୍ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗର ଦାୟିତ୍ୱ ଦିଆଯାଇଥିବାର ଜଣାପଡ଼ିଛି। ଓଏଏସ୍ ଅଧିକାରୀ ପ୍ରସନ୍ନ ଷଡ଼ଙ୍ଗୀ ଚିତ୍ରସେନ ରାଉତ ରମେଶ ଚନ୍ଦ୍ର ତ୍ରିପାଠୀଙ୍କୁ ବିଲ୍ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିବାର ଜଣାପଡ଼ିଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟିର ବୈଠକ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ହୋଇଥିଲା। ବୈଠକଥି ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀ ଆଉ 15 ଜଣିଆ ଉଚ୍ଚସ୍ତରୀୟ କମିଟି ଭିତରେ ରତ୍ନଭଣ୍ଡାର ସ୍ଥିତି ଆଉ ସ୍ଥାୟିତ୍ୱ ବାବଦେ ଆଲୋଚନା ହୋଇଥିବାର ଜଣାପଡ଼ିଛି। ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ବୈଠକ ଉତରୁ ଜଷ୍ଟିସ୍ ବିଶ୍ୱନାଥ ରଥ ପହଲା ରତ୍ନଭଣ୍ଡାର ଭିତରେ ଥିବାର ଖାଲି ଆଲମିରା ବାହାର କରାଯିବାର ବାବଦେ ସୂଚନା ଦେଇଛନ୍। ମନ୍ଦିର ପ୍ରଶାସନ ତରଫ ଏଥିଲାଗି ଦରକାର ହେଉଥିବାର ଗୃହ ଧାରିଜ କରାଯାଇଛି। ଦରକାର ପଡ଼ିଲେ ଖାଲି ଆଲମିରାମାନଙ୍କର ମରାମତି ହେବା ବୋଲି ସେ କହିଛନ୍। ବୈଠକଥି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜିଲ୍ଲାପାଲ ଆର୍ ଆରକ୍ଷୀ ଅଧୀକ୍ଷକ ଯୋଗ ଦେଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ବାଘ ସଂରକ୍ଷଣକେ ଗୁରୁତ୍ୱ ପ୍ରଦାନ କରିକରି ଦେଶବ୍ୟାପୀ ଆଜି ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ପରିବେଶ ସନ୍ତୁଳନ ଦିଗେ ବ୍ୟାଘ୍ର ସଂରକ୍ଷଣର ଆବଶ୍ୟକତା ବାବଦେ ସଚେତନତା ସୃଷ୍ଟି କରବାର ଲାଗି ଭିନ୍ ଭିନ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। କେନ୍ଦ୍ର ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ସିଂ ଯାଦବ ଆଜି ନୂଆଦିଲ୍ଲୀଠାରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ଗୋଟିଏ ବୈଠକଟି ଅଧ୍ୟକ୍ଷତା କରିଥିଲେ। ଇଉଲ୍ଗୁନେ ସେ ବ୍ୟାଘ୍ର ସଂରକ୍ଷଣ ଲାଗି ସ୍ୱଦେଶୀ ଜ୍ଞାନକୌଶଳର ବ୍ୟବହାର ଉପରେ ଜୋର୍ ଦେଇଛନ୍। ବ୍ୟାଘ୍ର ଦିବସ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭେଚ୍ଛା ଜଣାଇଛନ୍। ସାମାଜିକ ଗଣମାଧ୍ୟମ ଜରିଆରେ ସେ ବାଘମାନଙ୍କର ସଂରକ୍ଷଣ ଜରିଏ ଅତ୍କା ସଚେତନତା ବନାବାର ଆଉ ବାଘମାନଙ୍କର ଲାଗି ନିରାପଦ ବାସସ୍ଥାନ ସୁନିଶ୍ଚିତ କରବାରକେ ସମସ୍ତେ ପ୍ରତିଶ୍ରତିବଦ୍ଧ ହେବାରକେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ରାଜ୍ୟ ବାଘ ବଂଶ ବଢ଼ାବାର ଲାଗି ଜଙ୍ଗଲ ବିଭାଗ ତରଫ ପଦକ୍ଷେପ ନିଆଯାଇଛି। ମଧ୍ୟପ୍ରଦେଶ ଆର୍ ମହାରାଷ୍ଟ୍ରନୁ ବାଘୁଣୀ ସହିତ ପାଞ୍ଚଟା ମହାବଳ ବାଘ ଆନ୍ବାର ଲାଗି ବ୍ୟବସ୍ଥା କରାଯାଇଛି। ସେ ବାଘମାନଙ୍କୁ ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ଆର୍ ସିମିଲିପାଲ୍ନୁ ଛଡ଼ାଯିବା। ଏଥିଲାଗି ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ କେନ୍ଦ୍ର ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ଆଉ ପରିବେଶ ମନ୍ତ୍ରଣାଳୟ ତରଫ ଦରକାରୀ ମଞ୍ଜୁରୀ ମିଳିସାରିଛି ବୋଲି ଜଙ୍ଗଲ ବିଭାଗ ତରଫ କୁହାଯାଇଛି। ଶ୍ରାବଣ ମାସର ଦୁଇ ନମ୍ଘର ସୋମବାର ଥି ଆଜି ରାଜ୍ୟର ଶବପୀଠମାନଙ୍କେ ଜଳାଭିଷେକ କରବାର ଲାଗି ଭକ୍ତମାନଙ୍କର ଜବର ଭିଡ଼ ହୋଇଥିଲା। ଭୁବନେଶ୍ୱର ଲିଙ୍ଗରାଜ, ପୁରୀର ଶ୍ରୀ ଲୋକନାଥ, କଟକର ଧବଳେଶ୍ୱର ପୀଠନୁ ଭୋର ସକାଳୁ କାଉଡ଼ିଆମାନେ ପହଞ୍ଚଥିଲେ। ସମ୍ଭଲପୁର ଜିଲ୍ଲାର ବିମଲେଶ୍ୱର, ମାନ୍ଧାତା, ସୋମନାଥ, କଳ୍ପେଶ୍ୱର, ମୁକ୍ତେଶ୍ୱର ସହିତ ଅଷ୍ଟଶମ୍ଭୁ ଆଉ ଅଲଗା ଶିବମନ୍ଦିରମାନଙ୍କେ ବହୁତ ସଂଖ୍ୟାରେ କାଉଡ଼ିଆ ଆଉ ଭକ୍ତମାନେ ପାଣି ଚଢ଼ାଇଥିଲେ। ବହୁତଟେ ଭକ୍ତ ସମ୍ଭଲପୁର ମହାନଦୀର ବାଲିବନ୍ଧା ଘାଟନୁ ପାଣି ଆଣିକରି ଭିନ୍ ଭିନ୍ ମହାଦେବଗୁଡ଼ିମାନଙ୍କୁ ଯାଇଥିଲେ। ହେନ୍ତା ସୁବର୍ଣ୍ଣପୁର ଜିଲ୍ଲାର ଅଷ୍ଟଶମ୍ଭୁ, ସୁବର୍ଣ୍ଣମେରୁ, ରାମେଶ୍ୱର, ଗୋକର୍ଣ୍ଣେଶ୍ୱର ସହିତ ସବୁ ମହାଦେବଗୁଡ଼ିମାନଙ୍କେ ଆଜି ବହୁତଟେ ଭକ୍ତ ଜଳ ଲାଗି କରିଥିଲେ। ବିକଶିତ ଓଡ଼ିଶା ଆଉ ବିକଶିତ ଭାରତ ସପନକେ ସାକାର କରବାର ଲାଗି ଇଞ୍ଜିନିୟରଙ୍କର ଦକ୍ଷତାର ଠିକ୍ଠାକ୍ ବ୍ୟବହାରର ଦରକାର ରହିଛି ବୋଲି ଆଇନ ପୂର୍ତ୍ତ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଭୁବନେଶ୍ୱରରୁ ହୋଇଥିବାର ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘର ମୁଖପାତ୍ର ଟେକ୍ନୋ ସ୍କ୍ୱାରବର ସୁବର୍ଣ୍ଣ ଜୟନ୍ତୀ ସମାରୋହଟି ଶ୍ରୀ ହରିଚନ୍ଦନ ଏଟା କହିଛନ୍। କୋଠାବାଡ଼ି, ରାସ୍ତା ଆଉ ସେତୁ ନିର୍ମାଣ କ୍ଷେତ୍ରରୁ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଉପରେ ଭିଲ୍ ସେ ଜୋର୍ ଦେଇଥିଲେ। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାମାନଙ୍କେ ଆଜି ଜିଲ୍ଲାପାଳ ଆର୍ ଏସ୍ପିମାନଙ୍କର ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ହୋଇଯାଇଛି। ସମ୍ଭଲପୁର ଜିଲ୍ଲା ଜୁଜୁମୁରା ବ୍ଲକ କାର୍ଯ୍ୟାଳୟରୁ ଆଜି 59ଟା ଅଭିଯୋଗର ଶୁଣାଣି ହୋଇଥିଲା। ଇନୁ ଭିନ୍ନକ୍ଷମମାନଙ୍କୁ ହ୍ୱିଲ୍ଚେୟାର ଆଉ କେତେଜଣ ହିତାଧିକାରୀଙ୍କୁ ଶ୍ରମିକ କାର୍ଡ ଦିଆଯାଇଥିଲା। କଲାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ ଗୃହଠାରେ ଜିଲ୍ଲା ପ୍ରଶାସନ ତରଫ ମିଳିତ ଅଭିଯୋଗ ଶୁଣାଣି କରାଯାଇଥିଲା। ଇନୁ 143 ଜଣ ଅଭିଯୋଗପତ୍ର ଦାଖଲ କରିଥିବା ବେଳେ କେତେଟା ଅଭିଯୋଗ ଶିବିରନୁ ସମାଧାନ କରାଯାଇଥିଲା ବୋଲି ଜଣାପଡ଼ିଛି। ସେନ୍ଦା ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗରିପାଲି ବ୍ଲକ୍ରୁ ହୋଇଥିବା ଅଭିଯୋଗ ଶୁଣାଣି ଶିବିରଟି 82ଟା ଅଭିଯୋଗର ଶୁଣାଣି ହୋଇଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ସଇଡ଼ା ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷରୁ ହୋଇଥିବା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରଟି 88ଟା ଅଭିଯୋଗର ଶୁଣାଣି କରାଯାଇଥିଲା। ବରଗଡ଼ ଜିଲ୍ଲା ବରଗଡ଼ ପଞ୍ଚାୟତ ସମିତିରୁ ହୋଇଥିବା ମିଳିତ ଅଭିଯୋଗ ଶୁଣାଣି ଶିବିରଟି 61ଟା ଅଭିଯୋଗର ଶୁଣାଣି ହୋଇଥିଲା। ଶିବିରକେ ଆସିଥିବାର ସାମୁହିକ ଅଭିଯୋଗମାନଙ୍କର ଶୁଣାଣି କରାଯାଇକରି ତୁର୍ତ୍ତି ସମାଧାନ ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସଞ୍ଜବେଲର 6 ବଜେ 616.06 ଫୁଟ ରହିଛି। ଇ ସମୟଥି ଫି ସେକେଣ୍ଡଥି ଜଳଭଣ୍ଡାରକେ 1,98,822 ଘନଫୁଟ ପାଣି ଆସୁଛି। ଜଳଭଣ୍ଡାରୁ 20ଟା ଗେଟ୍, ପାୱାର ଚ୍ୟାନେଲ ଆର୍ କେନାଲ ଜରିଏ ଫି ସେକେଣ୍ଡଥି 3,46,599 ଘନଫୁଟ ପାଣି ଛଡ଼ାଯାଉଛି। ଗଲାକାଲିନୁ ହୀରାକୁଦ ଜଳଭଣ୍ଡାରୁ ପହଲା କରି 20ଟା ସ୍ଲୁଇସ୍ ଗେଟ୍ ଦେଇକରି ଇ ବଛର ବଢ଼ି ପାଣି ଛଡ଼ାଯାଉଛି। ଗଲା 24 ଘଣ୍ଟା ଭିତରେ ଡ୍ୟାମ୍ର ଉପରମୁଡ଼େ 4.41 ମିଲିମିଟର ଆର୍ ତଲମୁଡ଼େ 3.78 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ନୂଆପଡ଼ା ଜିଲ୍ଲା ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ଆଇବା 31 ତାରିଖ ଦିନର 1 ବଜେ ପାଣି ଛଡ଼ାଯିବା। ଜଳସେଚନ ପ୍ରକଳ୍ପ କର୍ତ୍ତୃପକ୍ଷ ଖଡ଼ିଆଲ ସେଦିନ ଏ ବଛରର ପହଲା ବଢ଼ି ପାଣି ଛଡ଼ାଯିବା ବୋଲି ବଲାଙ୍ଗୀର ଆର୍ ନୂଆପଡ଼ାର ଜିଲ୍ଲାପାଳଙ୍କୁ ଚିଠି ଜରିଏ ଜଣାଇ ଦିଆଯାଇଛି। 264 ମିଟର ଜଳଧାରଣ କ୍ଷମତା ଲୋୟର ଇନ୍ଦ୍ର ପ୍ରକଳ୍ପ ଥି ଆଜି 263.26 ମିଟର ରହିଛି। ଲଘୁଚାପ ବୋଲେ ଏବେ 5 ଦିନ ତକ ରାଜ୍ୟ ବର୍ଷା ସ୍ଥିତି ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ କୁହାଯାଇଛି। ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ ଘଡ଼ଘଡ଼ି ସହିତ ବର୍ଷା ଆଣିକରି 11ଟା ଜିଲ୍ଲା ଲାଗି ସତର୍କ ସୂଚନା ଜାରି କରାଯାଇଛି। ଆଜି ପାଳନ କରାଯାଉଛି ଜାତୀୟ ଶିକ୍ଷାନୀତି 2020ର 4 ନମ୍ଘର ବାର୍ଷିକ ଉତ୍ସବ। ଦେଶର ଶିକ୍ଷା ବ୍ୟବସ୍ଥା ରୂପାନ୍ତରୀକରଣ ଲାଗି ଶିକ୍ଷାନୀତି ଆଶାର ପ୍ରତୀକ ଭାବେ ଠିଆ ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଇବା ଦିନେ ରାଜ୍ୟ 3,000 ଡାକ୍ତର ପଦବୀ ପୂରଣ କରାଯିବ ବୋଲି ସୂଚନା ଦେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ। ଆହୁରି ଲଘୁଚାପର ବୋଲେ ଆଇବା 5 ଦିନ ତକ ରାଜ୍ୟ ଜାରି ରହିବା ବର୍ଷା। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।